ଓମ୍ ଶାନ୍ତି। ଆଜିର ସକାର ମହାବାକ୍ୟ 31 ଡିସେମ୍ବର 2024। ମଧୁର ସନ୍ତାନ ମାନେ, ବାବା ପ୍ରତିଦିନ ଯାହା ସବୁ ପଢ଼ାଉଛନ୍ତି ତାହାକୁ କେବେ ହେଲେ ବନ୍ଦ କରିବାର ନାହିଁ, କାରଣ ଏହି ପାଠପଢ଼ା ଦ୍ୱାରା ହିଁ ମନର ସନ୍ଦେହ ଦୂର ହୋଇଥାଏ। ପ୍ରଶ୍ନ, ବାବାଙ୍କର ହୃଦୟକୁ ଜିତିବାର ଉପାୟ କ'ଣ? ଉତ୍ତର, ବାବାଙ୍କ ହୃଦୟକୁ ଜିତିବାକୁ ହେଲେ ଯେପର୍ଯ୍ୟନ୍ତ ସଙ୍ଗମ ଯୁଗ ରହିଛି ସେ ପର୍ଯ୍ୟନ୍ତ ବାବାଙ୍କୁ କିଛି ବି ଲୁଚାଉ ନାହିଁ, ନିଜର ଚରିତ୍ର ଉପରେ ପୁରା ପୁରା ଧ୍ୟାନ ଦିଅ। ଯଦି କୌଣସି ପାପକର୍ମ ହୋଇଗଲା ତେବେ ଅବିନାଶୀ ସର୍ଜନ ଅର୍ଥାତ୍ ଡାକ୍ତରଙ୍କୁ ଶୁଣାଇ ଦିଅ, ତେବେ ହାଲୁକା ହୋଇଯିବ। ବାବା ଯାହା ଶିକ୍ଷା ଦେଉଛନ୍ତି ତାହା ହିଁ ତାଙ୍କର ଦୟା, କୃପା ବା ଆଶୀର୍ବାଦ ଅଟେ। ତେଣୁ ବାବାଙ୍କୁ ଦୟା କିମ୍ବା କୃପା ମାଗିବା ବଦଳରେ ନିଜେ ନିଜ ଉପରେ କୃପା କର। ଏହିଭଳି ପୁରୁଷାର୍ଥ କରି ବାବାଙ୍କର ହୃଦୟକୁ ଜିତିଯାଅ। ଓମ୍ ଶାନ୍ତି। ଏବେ ଆତ୍ମିକ ପିଲାମାନେ ତ ଏକଥା ଜାଣିଛନ୍ତି କି ନୂଆ ଦୁନିଆରେ ସୁଖ, ପୁରୁଣା ଦୁନିଆରେ ଦୁଃଖ ରହିଛି। ଦୁଃଖରେ ସମସ୍ତେ ଦୁଃଖୀ ହୋଇଯାନ୍ତି ଏବଂ ସୁଖରେ ସମସ୍ତେ ସୁଖୀ ହୋଇଥାନ୍ତି। ସୁଖର ଦୁନିଆରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ, ପୁଣି ଯେଉଁଠି ଦୁଃଖ ଅଛି ସେଠାରେ ସୁଖର ଚିହ୍ନ ବର୍ଣ୍ଣ ରହିବ ନାହିଁ, ଯେଉଁଠି ପାପ ଅଛି ସେଠାରେ ପୁଣ୍ୟର ଚିହ୍ନ ବର୍ଣ୍ଣ ନାହିଁ, ଯେଉଁଠି ପୁଣ୍ୟ ରହିଛି ସେଠାରେ ପାପର ଚିହ୍ନ ବର୍ଣ୍ଣ ରହିବ ନାହିଁ। ତାହା କେଉଁ ସ୍ଥାନ ଅଟେ? ଗୋଟିଏ ହେଉଛି ସତ୍ୟଯୁଗ, ଅନ୍ୟଟି ହେଉଛି କଳିଯୁଗ। ଏହା ତ ପିଲାମାନଙ୍କ ବୁଦ୍ଧିରେ ନିଶ୍ଚୟ ରହିଥିବ। ଏବେ ଦୁଃଖର ସମୟ ପୂରା ହେଉଛି ଏବଂ ସତ୍ୟଯୁଗ ପାଇଁ ପ୍ରସ୍ତୁତି ଚାଲିଛି। ଆମେ ଏବେ ଏହି ପତିତ ଛିଛି ଦୁନିଆରୁ ସେପାରି ସତ୍ୟଯୁଗ ଅର୍ଥାତ୍ ରାମ ରାଜ୍ୟକୁ ଯାଉଛୁ। ନୂଆ ଦୁନିଆରେ ସୁଖ, ପୁରୁଣା ଦୁନିଆରେ ଦୁଃଖ ରହିଛି। ଏପରି ନୁହେଁ ଯେ ଯିଏ ସୁଖ ଦେଇଥାନ୍ତି ସେ ହିଁ ଦୁଃଖ ମଧ୍ୟ ଦେଇଥାନ୍ତି। ନା, ସୁଖ ତ ବାବା ଦେଉଛନ୍ତି କିନ୍ତୁ ଦୁଃଖ ମାୟା ରାବଣ ଦେଉଛି, ସେହି ଶତ୍ରୁର ପୁତୁଳାକୁ ପ୍ରତ୍ୟେକ ବର୍ଷ ଜଳାଇଥାନ୍ତି। ଯିଏ ଦୁଃଖ ଦେଇଥାଏ ତାକୁ ସର୍ବଦା ଜଳା ଯାଇଥାଏ। ପିଲାମାନେ ଜାଣିଛନ୍ତି ଯେତେବେଳେ ତାର ରାଜ୍ୟ ସମାପ୍ତ ହୋଇଯିବ ସେ ସବୁଦିନ ପାଇଁ ବିଦାୟ ନେଇଯିବ। ପାଞ୍ଚ ବିକାର ହିଁ ସମସ୍ତଙ୍କୁ ଆଦି ମଧ୍ୟ ଅନ୍ତ ଦୁଃଖ ଦେଇ ଆସିଛି। ଏଠାରେ ତୁମେ ବସିଥିଲେ ମଧ୍ୟ ତୁମର ବୁଦ୍ଧିରେ ଏହା ରହୁଛି ଆମେ ବାବାଙ୍କ ପାଖକୁ ଯିବୁ। ରାବଣକୁ ତ ତୁମେ କେବେ ବାବା ବୋଲି କହିବ ନାହିଁ, ରାବଣକୁ କେହି ପରମପିତା ପରମାତ୍ମା ବୋଲି କହିବାର କେବେ ଶୁଣିଛ? କେବେ ବି ନୁହେଁ। କେହି କେହି ଭାବିଥାନ୍ତି ଲଙ୍କାରେ ରାବଣ ଥିଲା, ବାବା କହୁଛନ୍ତି ଏହି ସାରା ଦୁନିଆ ହିଁ ହେଉଛି ଲଙ୍କା। କହୁଛନ୍ତି ଭାସ୍କୋଡା ଗାମା ଷ୍ଟିମର ବା ବୋଟ ଦ୍ୱାରା ସାରା ଦୁନିଆର ପରିଭ୍ରମଣ କରିଥିଲେ। ଯେଉଁ ସମୟରେ ସେ ପରିଭ୍ରମଣ କରିଥିଲେ ସେ ସମୟରେ ଏରୋପ୍ଲେନ ଆଦି ନଥିଲା, ଟ୍ରେନ ମଧ୍ୟ ବାଷ୍ପରେ ଚାଲୁଥିଲା, ବିଜୁଳି ଶକ୍ତି ଅଲଗା ଜିନିଷ ଅଟେ। ଏବେ ବାବା କହୁଛନ୍ତି ଦୁନିଆ ତ ଗୋଟିଏ, ନୂଆରୁ ପୁରୁଣା, ପୁରୁଣାରୁ ନୂଆ ହୋଇଥାଏ। ଏପରି କୁହାଯିବ ନାହିଁ ଯେ ସ୍ଥାପନା ପାଳନ ବିନାଶ, ନା, ପ୍ରଥମେ ସ୍ଥାପନା ପୁଣି ବିନାଶ ପରେ ପାଳନ, ଏହା ହିଁ ଠିକ ଅକ୍ଷର ଅଟେ। ପରେ ଅର୍ଥାତ୍ ଦ୍ୱାପରରୁ ରାବଣର ପାଳନ ଆରମ୍ଭ ହୋଇଥାଏ, ତାହା ମିଥ୍ୟା ବିକାରୀ ପତିତ ହେବାର ପାଳନ ଅଟେ, ଯେଉଁଥିରେ ସମସ୍ତେ ଦୁଃଖୀ ହୋଇଥାନ୍ତି। ବାବା ତ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ। ଏଠାରେ ତ ତମ ପ୍ରଧାନ ହୋଇଥିବା କାରଣରୁ ବାବାଙ୍କୁ ହିଁ ସର୍ବବ୍ୟାପୀ କହିଦେଉଛନ୍ତି। ଦେଖ କିଭଳି ହୋଇଯାଇଛନ୍ତି, ଏହି କଥା ତ ତୁମ ପିଲାମାନଙ୍କର ଚାଲିବା ବୁଲିବା ସମୟରେ ବୁଦ୍ଧିରେ ରହିବା ଦରକାର। ବହୁ ସହଜ ଅଟେ, କେବଳ ଅଲଭ ଅର୍ଥାତ୍ ବାପାଙ୍କ କଥା। ମୁସଲମାନ ମାନେ ମଧ୍ୟ କହିଥାନ୍ତି, ଉଠିବା ମାତ୍ରେ ଆଲ୍ଲାହଙ୍କୁ ମନେ ପକାଅ। ନିଜେ ବି ସକାଳୁ ଉଠନ୍ତି, ସେ କହିଥାନ୍ତି ଆଲ୍ଲାହ ଅଥବା ଖୁଦାଙ୍କୁ ୟାଦ କର। ତୁମେ କହିବ ବାବାଙ୍କୁ ୟାଦ କର, ବାବା ଆଜ୍ଞାର ବହୁତ ମିଠା ଅଟେ। ଆଲ୍ଲାହ କହିଲେ ସମ୍ପତ୍ତି ମନେ ପଡ଼େ ନାହିଁ, ବାବା କହିଲେ ସମ୍ପତ୍ତି ମନେ ପଡୁଛି। ମୁସଲମାନ ମାନେ ବାବା କୁହନ୍ତି ନାହିଁ, ସେମାନେ ଆଲ୍ଲାହ ମିଆଁ କହିଥାନ୍ତି, ମିଆଁ ବିବି। ଏସବୁ ଅକ୍ଷର ଭାରତରେ ରହିଛି। ପରମପିତା ପରମାତ୍ମା କହିଲେ ହିଁ ଶିବଲିଙ୍ଗ ମନେ ପଡ଼ିବ। ୟୁରୋପବାସୀ ମାନେ ଗଡ୍ ଫାଦର କହିଥାନ୍ତି। ଭାରତରେ ତ ଗୋଡ଼ି ମାଟି ପଥର ଆଦିକୁ ମଧ୍ୟ ଭଗବାନ ବୋଲି ବୁଝିଥାନ୍ତି। ଶିବଲିଙ୍ଗ ମଧ୍ୟ ପଥରରେ ନିର୍ମିତ ହୋଇଥାଏ, ଭାବିଥାନ୍ତି ଏହି ପଥରରେ ହିଁ ଭଗବାନ ଅଛନ୍ତି। ଭଗବାନଙ୍କୁ ମନେ ପକାଇଲେ ପଥର ହିଁ ସନ୍ମୁଖକୁ ଆସିଯାଏ, ପଥରକୁ ଭଗବାନ ଭାବି ପୂଜା କରନ୍ତି। ପଥର କେଉଁଠି ଆସିଥାଏ? ପାହାଡ଼ର ଝରଣାରୁ ଗଡ଼ି ଗଡ଼ି ଗୋଲ ଚିକାଣ ହୋଇଯାଏ, ପୁଣି କିପରି ଆପେ ଆପେ ଚିହ୍ନ ଆଦି ଆଙ୍କି ହୋଇଯାଇଥାଏ। ଦେବୀ ଦେବତାଙ୍କର ମୂର୍ତ୍ତି ଏପରି ହୁଏ ନାହିଁ। ପଥର କାଟି କାଟି କାନ ମୁହଁ ନାକ ଆଖି ଆଦି ବହୁତ ସୁନ୍ଦର ତିଆରି କରନ୍ତି, ଖର୍ଚ୍ଚ ବହୁତ କରନ୍ତି। ଶିବ ବାବାଙ୍କର ମୂର୍ତ୍ତିରେ କୌଣସି ଖର୍ଚ୍ଚ ଆଦିର କଥା ନାହିଁ। ଏବେ ତୁମେ ବୁଝୁଛ ଆମେ ଚୈତନ୍ୟରେ ସେହି ଦେବୀ ଦେବତା ହେଉଛୁ, ଚୈତନ୍ୟରେ ରହିଲେ ପୂଜା ଆଦି ହେବ ନାହିଁ। ଯେତେବେଳେ ପଥର ବୁଦ୍ଧି ହୋଇଯାଆନ୍ତି ସେତେବେଳେ ପଥରର ପୂଜା କରନ୍ତି, ଯେବେ ଚୈତନ୍ୟରେ ଥାନ୍ତି ସ୍ୱୟଂ ପୂଜ୍ୟ ଅଟନ୍ତି, ପୁଣି ପୂଜାରୀ ହୋଇଥାନ୍ତି। ସେଠାରେ ନା କେହି ପୂଜାରୀ ଥାନ୍ତି ନା କୌଣସି ପଥରର ମୂର୍ତ୍ତି ରହିଥାଏ, ଆବଶ୍ୟକ ହିଁ ନାହିଁ। ଯିଏ ଚୈତନ୍ୟରେ ଥିଲେ ତାଙ୍କର ସ୍ମୃତି ଚିହ୍ନ ସ୍ୱରୂପ ପଥରର ମୂର୍ତ୍ତି ରଖିଥାନ୍ତି। ଏବେ ଏହି ଦେବତାମାନଙ୍କର କାହାଣୀ ତୁମେ ଜାଣିଗଲ ଯେ ଏହି ଦେବତାମାନଙ୍କର ଜୀବନ କାହାଣୀ କଣ ଥିଲା, ପୁଣି ତାହାର ପୁନରାବୃତ୍ତି ହେଉଛି। ଆଗରୁ ଏହି ଜ୍ଞାନ ଚକ୍ଷୁ ନଥିଲା, ତେଣୁ ଯେପରି ପଥର ବୁଦ୍ଧି ଥିଲା, ବର୍ତ୍ତମାନ ବାପାଙ୍କ ଦ୍ୱାରା ଯେଉଁ ଜ୍ଞାନ ମିଳିଛି ତାହା ସମସ୍ତଙ୍କ ପାଇଁ। ସେହି ଜ୍ଞାନ ତ ଗୋଟିଏ ପ୍ରକାରର, କିନ୍ତୁ କ୍ରମାନୁସାରେ ଧାରଣ କରୁଛନ୍ତି, ଏହି ଧାରଣା ଅନୁସାରେ ହିଁ ତୁମର ରୁଦ୍ରମାଳା ହେଉଛି। ଗୋଟିଏ ହେଉଛି ରୁଦ୍ରମାଳା, ଅନ୍ୟଟି ହେଉଛି ରୁଣ୍ଡମାଳା ଅର୍ଥାତ୍ ବିଷ୍ଣୁମାଳା। ଗୋଟିଏ ହେଉଛି ଆତ୍ମା ଭାଇମାନଙ୍କର, ଅନ୍ୟଟି ହେଉଛି ଜୀବାତ୍ମା ଭାଇ ଏବଂ ଭଉଣୀମାନଙ୍କର। ଏହା ତ ବୁଦ୍ଧିରେ ଆସିଥାଏ ଯେ ଆମେ ଆତ୍ମାମାନେ ବହୁତ ଛୋଟ ଛୋଟ ବିନ୍ଦୁ ସଦୃଶ ଅଟୁ। ଗାୟନ ମଧ୍ୟ ରହିଛି, ଭ୍ରୁକୁଟି ମଧ୍ୟରେ ଚମକୁଛି ଅଜବ ସିତାରା। ଏବେ ତୁମେ ବୁଝୁଛ ଆମେ ଆତ୍ମା ଚୈତନ୍ୟ ଅଟୁ, ଗୋଟିଏ ଛୋଟ ତାରକା ସଦୃଶ। ପୁଣି ଯେତେବେଳେ ଗର୍ଭରେ ପ୍ରବେଶ କରିଥାଏ, ପ୍ରଥମେ କେତେ ଛୋଟ ପିଣ୍ଡ ହୋଇଥାଏ, ପିଣ୍ଡ ପୁଣି କେତେ ବଡ଼ ହୋଇଯାଏ। ସେହି ଆତ୍ମା ପୁଣି ନିଜର ଶରୀର ଦ୍ୱାରା ଅବିନାଶୀ ପାଟ କରିଥାଏ, ଏହି ଶରୀରକୁ ପୁଣି ସମସ୍ତେ ମନେ ପକାଇଥାନ୍ତି। ଏହି ଶରୀର ସୁନ୍ଦର ଅସୁନ୍ଦର ହେବା କାରଣରୁ ସମସ୍ତଙ୍କୁ ଆକର୍ଷିତ କରିଥାଏ। ସତ୍ୟ ଯୁଗରେ ଏପରି କୁହାଯିବ ନାହିଁ ଯେ ଆତ୍ମା ଅଭିମାନୀ ହୁଅ, ନିଜକୁ ଆତ୍ମା ଭାବ। ଏହି ଜ୍ଞାନ ବର୍ତ୍ତମାନ ତୁମକୁ ମିଳୁଛି କାରଣ ତୁମେ ଜାଣିଛ ଏବେ ଆତ୍ମା ପତିତ ହୋଇଯାଇଛି। ପତିତ ହେବା କାରଣରୁ ଯେଉଁ କାମ କରୁଛି ତାହା ସବୁ ଓଲଟା ହୋଇଯାଉଛି। ବାପା ସତ୍ କର୍ମ କରାଇଥାନ୍ତି, ମାୟା ଓଲଟା କାମ କରାଇଥାଏ। ସବୁଠାରୁ ଓଲଟା କାମ ହେଉଛି ବାପାଙ୍କୁ ସର୍ବବ୍ୟାପୀ କହିବା। ଆତ୍ମା ଯିଏ ଅଭିନୟ କରୁଛି ତାହା ଅବିନାଶୀ ଅଟେ, ଆତ୍ମାକୁ ଜଳାଯାଏ ନାହିଁ, ଆତ୍ମାର ତ ପୂଜା କରାଯାଇଥାଏ। ଶରୀରକୁ ଜଳାଯାଏ, ଆତ୍ମା ଯେତେବେଳେ ଶରୀର ତ୍ୟାଗ କରିଥାଏ ସେତେବେଳେ ଶରୀରକୁ ଜଳାଯାଇଥାଏ, ଆତ୍ମା ଅନ୍ୟ ଶରୀରରେ ପ୍ରବେଶ କରିଯାଏ। ଆତ୍ମା ବ୍ୟତୀତ ଶରୀରକୁ ଦୁଇ ଚାରି ଦିନ ମଧ୍ୟ ରଖିହେବ ନାହିଁ। କେହି ତ ପୁଣି ଶରୀରରେ ଔଷଧ ଆଦି ଲଗାଇ ରଖିଦେଇଥାନ୍ତି, କିନ୍ତୁ ଲାଭ କଣ? ଖ୍ରୀଷ୍ଟିଆନ ମାନଙ୍କର ଜଣେ ସେଣ୍ଟ ଜେଭିୟର ଥିଲେ, କୁହନ୍ତି ତାଙ୍କର ଶରୀର ଏପର୍ଯ୍ୟନ୍ତ ରଖାଯାଇଛି। ତାଙ୍କ ପାଇଁ ମଧ୍ୟ ଯେପରି ମନ୍ଦିର ତିଆରି ହୋଇଛି, କାହାକୁ ଦେଖନ୍ତି ନାହିଁ, କେବଳ ତାଙ୍କର ପାଦ ଦେଖାନ୍ତି। କହିଥାନ୍ତି କେହି ପାଦ ଛୁଇଁଦେଲେ କେବେ ହେଲେ ବେମାର ହେବେ ନାହିଁ। ପାଦ ଛୁଇଁ ବେମାରୀରୁ ମୁକ୍ତ ହୋଇଗଲେ ଭାବନ୍ତି ତାଙ୍କର କୃପା ହୋଇଛି। ବାବା କହୁଛନ୍ତି ସେମାନଙ୍କୁ ଭାବନାର ଫଡ଼ା ମିଳିଯାଇଥାଏ, ନିଶ୍ଚୟ ବୁଦ୍ଧି ହେବା ଦ୍ୱାରା କିଛି ଫାଇଦା ମିଳିଥାଏ। ବାକି ଏପରି ଯଦି ବାସ୍ତବରେ ହେଉଥାନ୍ତା ତେବେ ଢେର ଲୋକ ସେଠାକୁ ଯାଆନ୍ତି ଏବଂ ମେଳା ଲାଗିଯାଆନ୍ତା। ବାବା ବି ଏଠାକୁ ଆସିଛନ୍ତି, ତଥାପି ବି ଏତେ ଭିଡ଼ ହେଉନାହିଁ, ବହୁତ ଆସିଲେ ଏଠାରେ ସ୍ଥାନ ମଧ୍ୟ ନାହିଁ। ଏଠାକୁ ବହୁତ ଆସିବାର ସମୟ ହୋଇଗଲେ ବିନାଶ ହୋଇଯିବ, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ଏହାର ଆଦି ବା ଅନ୍ତ ନାହିଁ। ହଁ, ବୃକ୍ଷର ଯେବେ ଜଡ଼ ଜଡ଼ୀଭୂତ ଅବସ୍ଥା ହୋଇଥାଏ ଅର୍ଥାତ୍ ତମ ପ୍ରଧାନ ହୋଇଥାଏ, ତେବେ ଏହି ବୃକ୍ଷର ପରିବର୍ତ୍ତନ ହୋଇଥାଏ। କେତେ ବଡ଼ ଏହି ଅସୀମ ବିଶାଳ ବୃକ୍ଷ ଅଟେ। ପ୍ରଥମେ ସେ ଆସିବେ ଯାହାଙ୍କୁ ପ୍ରଥମ ନମ୍ବରରେ ଯିବାକୁ ଅଛି, କ୍ରମାନୁସାରେ ଆସିବେ ନା? ସବୁ ସୂର୍ଯ୍ୟବଂଶୀ ତ ଏକାଠି ଆସିବେ ନାହିଁ, ଚନ୍ଦ୍ରବଂଶୀ ମଧ୍ୟ ସମସ୍ତେ ଏକ ସମୟରେ ଆସିବେ ନାହିଁ, ମାଳାର କ୍ରମାନୁସାରେ ହିଁ ଆସିବେ। ପାଠ ଧରି ସମସ୍ତେ ଏକାଠି କିପରି ଆସିବେ, ଖେଳ ହିଁ ବିଗିଡ଼ିଯିବ। ଏହି ଖେଳ ବହୁତ ସଠିକ ଭାବେ ତିଆରି ହୋଇଛି, ଏଥିରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ। ମିଠା ମିଠା ପିଲାମାନେ ଯେତେବେଳେ ଏଠାରେ ବସୁଛ ତେବେ ବୁଦ୍ଧିରେ ଏହି କଥା ମନେ ରହିବା ଉଚିତ। ଅନ୍ୟ ସତ୍ସଙ୍ଗରେ ତ ଅଲଗା ଅଲଗା କଥା ବୁଦ୍ଧିରେ ଆସିଥାଏ, ଏହା ତ ଏକମାତ୍ର ପାଠପଢା ଯେଉଁଥିରେ ତୁମର ରୋଜଗାର ହେଉଛି। ସେହି ଶାସ୍ତ୍ରବାଦୀ ପଢିବା ଦ୍ୱାରା ରୋଜଗାର ହୁଏ ନାହିଁ, ହଁ କିଛି ନା କିଛି ଭଲ ଗୁଣ ଧାରଣ ହୋଇଥାଏ। ଏପରି ନୁହେଁ ଯେ ଗ୍ରନ୍ଥ ପଢୁଥିବା ସବୁ ଆତ୍ମା ନିର୍ବିକାରୀ ହୋଇଥାନ୍ତି। ବାପା କହୁଛନ୍ତି ଏହି ଦୁନିଆରେ ସମସ୍ତେ ଭ୍ରଷ୍ଟାଚାରରୁ ଜନ୍ମ ହୋଇଥାନ୍ତି। ତୁମ ପିଲାମାନଙ୍କୁ କେହି କେହି ପଚାରୁଛନ୍ତି ସେଠାରେ ସନ୍ତାନ କିପରି ଜନ୍ମ ହେବ, କୁହ ସେଠାରେ ତ ପାଞ୍ଚ ବିକାର ହିଁ ନାହିଁ, ଯୋଗ ବଳ ଦ୍ୱାରା ପିଲା ଜନ୍ମ ହୋଇଥାନ୍ତି। ପିଲା ଜନ୍ମ ହେବା ପୂର୍ବରୁ ହିଁ ସାକ୍ଷାତକାର ହୋଇଥାଏ ଯେ ସନ୍ତାନ ଜନ୍ମ ନେବ, ସେଠାରେ ବିକାରର କଥା ହିଁ ନାହିଁ। ଏଠାରେ ତ ପିଲାମାନଙ୍କୁ ମଧ୍ୟ ମାୟା ହରାଇ ଦେଉଛି, କେହି କେହି ତ ବାବାଙ୍କୁ ମଧ୍ୟ ଆସି ଶୁଣାଇଥାନ୍ତି, ଶୁଣାଇବେ ନାହିଁ ତ ସେହି ଗୁଣ ଦଣ୍ଡ ମିଳିବ। ବାବା ତ ସବୁ ପିଲାମାନଙ୍କୁ କହୁଛନ୍ତି କୌଣସି ବି ପାପକର୍ମ ହୋଇଗଲେ ବାପାଙ୍କୁ ତୁରନ୍ତ ବତାଇବା ଦରକାର। ବାବା ଅବିନାଶୀ ବୈଦ୍ୟ ଅଟନ୍ତି, ବୈଦ୍ୟଙ୍କୁ ଶୁଣାଇଲେ ତୁମେ ହାଲୁକା ହୋଇଯିବ। ଯେପର୍ଯ୍ୟନ୍ତ ସଙ୍ଗମ ଯୁଗ ରହିଛି ସେ ପର୍ଯ୍ୟନ୍ତ ବାବାଙ୍କୁ କିଛି ବି ଲୁଚାଉ ନାହିଁ, କେହି କେହି ଲୁଚାଇଥାନ୍ତି, ତେଣୁ ସେମାନେ ବାବାଙ୍କ ହୃଦୟକୁ ଜିତି ପାରିବେ ନାହିଁ। ସବୁକିଛି ପୁରୁଷାର୍ଥ ଉପରେ ଆଧାରିତ। ସ୍କୁଲକୁ ଆସିବ ନାହିଁ ତ ଚରିତ୍ର କିପରି ସୁଧୁରିବ? ଏହି ସମୟରେ ସମସ୍ତଙ୍କର ଚରିତ୍ର ଖରାପ ହୋଇଯାଇଛି, ବିକାର ହିଁ ହେଉଛି ପ୍ରଥମ ନମ୍ବର ଖରାପ ଚରିତ୍ର। ତେଣୁ ବାବା କହୁଛନ୍ତି ପିଲେ କାମ ବିକାର ତୁମର ମହାଶତ୍ରୁ ଅଟେ। ଆଗରୁ ମଧ୍ୟ ଗୀତାରେ ଏହି ଜ୍ଞାନ ଶୁଣିଥିଲେ କିନ୍ତୁ ଏସବୁ କଥା ବୁଝି ହେଉନଥିଲା, ଏବେ ବାପା ଡାଇରେକ୍ଟ ଗୀତା ଶୁଣାଉଛନ୍ତି। ଏବେ ବାପା ତୁମ ପିଲାମାନଙ୍କୁ ଦିବ୍ୟ ବୁଦ୍ଧି ଦେଇଛନ୍ତି, ତେଣୁ ଏବେ ଭକ୍ତିର ନାମ ଶୁଣିଲେ ହସ ଲାଗୁଛି ଯେ ଭକ୍ତିରେ କଣ କଣ କରୁଥିଲେ। ଏବେ ତ ବାବା ଶିକ୍ଷା ଦେଉଛନ୍ତି, ଏଥିରେ ଦୟା କୃପା କିମ୍ବା ଆଶୀର୍ବାଦର କଥା ହିଁ ନାହିଁ, ନିଜ ଉପରେ ହିଁ ଦୟା କୃପା ଅଥବା ଆଶୀର୍ବାଦ କରିବାକୁ ହେବ। ବାବା ତ ପ୍ରତ୍ୟେକ ପିଲାଙ୍କୁ ପୁରୁଷାର୍ଥ କରାଇଥାନ୍ତି, କେହି ତ ପୁରୁଷାର୍ଥ କରି ବାବାଙ୍କ ହୃଦୟକୁ ଜିତିଥାନ୍ତି, ଆଉ କେହି ତ ପୁରୁଷାର୍ଥ କରି କରି ମରିଯାଇଥାନ୍ତି। ବାବା ତ ପ୍ରତ୍ୟେକ ପିଲାଙ୍କୁ ଏକାପରି ପାଠ ପଢାଉଛନ୍ତି, ପୁଣି କୌଣସି ସମୟରେ ଏପରି ଗୁହ୍ୟ କଥା ଶୁଣିଥାନ୍ତି ଯାହାକି ପୁରୁଣା ସଂଶୟ ସବୁ ଚାଲିଯାଏ, ପୁଣି ଦୃଢ଼ ହୋଇଯାନ୍ତି। ତେଣୁ ବାବାଙ୍କ ପାଠପଢ଼ା କେବେ ବନ୍ଦ କରିବା ଅନୁଚିତ। ମୁଖ୍ୟ ହେଉଛି ବାବାଙ୍କର ୟାଦ, ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। କେହି କିଛି ଛିଛି ବିକାରୀ କଥା କହିଲେ ତୁମେ ଶୁଣି ନ ଶୁଣିବା ପରି ରୁହ, ଖରାପ କଥା ଶୁଣ ନାହିଁ। ଉଚ୍ଚ ପଦ ପାଇବାକୁ ହେଲେ ମାନ ଅପମାନ ଦୁଃଖ ସୁଖ ହର ଚିଜ ସବୁ ନିଶ୍ଚିନ୍ତ ରୂପେ ସହନ କରିବାକୁ ହେବ। ବାବା କେତେ ଉପାୟ ବତାଉଛନ୍ତି, ପୁଣି ମଧ୍ୟ ପିଲାମାନେ ବାବାଙ୍କ କଥାକୁ ଶୁଣି ନ ଶୁଣିଲା ପରି ରହୁଛନ୍ତି, ତେବେ ସେମାନେ କି ପଦ ପାଇବେ? ବାବା କହୁଛନ୍ତି ଯେପର୍ଯ୍ୟନ୍ତ ଅଶରୀର ହୋଇନାହଁ ସେ ପର୍ଯ୍ୟନ୍ତ କିଛି ନା କିଛି ମାୟାର ଚୁଟ ଲାଗୁଥିବ। ବାବାଙ୍କ କଥା ନ ମାନିବା ଅର୍ଥ ବାବାଙ୍କର ଡିସ୍ରିଗାର୍ଡ ଅର୍ଥାତ୍ ଅସମ୍ମାନ କରୁଛ। ତଥାପି ମଧ୍ୟ ବାବା କହୁଛନ୍ତି ପିଲେ ସର୍ବଦା ବଞ୍ଚି ରୁହ, ଜାଗ୍ରତ ରୁହ ଏବଂ ବାବାଙ୍କୁ ୟାଦ କରି କରି ଉଚ୍ଚ ପଦ ପାଅ। ଆଚ୍ଛା ମିଠା ମିଠା ଶିଖିଲେ ତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, କେହି ବି ଯଦି ଓଲଟା ସୋଲଟା କଥା ଶୁଣାଉଛନ୍ତି ଏବେ ଶୁଣି ନ ଶୁଣିଲା ପରି ରହିବାକୁ ହେବ। ଖରାପ କଥା ଶୁଣ ନାହିଁ, ଦୁଃଖ ସୁଖ ମାନ ଅପମାନ ସବୁକିଛି ସହନ କରିବାକୁ ପଡିବ। ନମ୍ବର ଦୁଇ, ବାବା ଯାହା ସବୁ ଶୁଣାଉଛନ୍ତି ସେଗୁଡ଼ିକୁ କେବେ ବି ଶୁଣି ନ ଶୁଣିବା ପରି କରି ବାବାଙ୍କର ଅସମ୍ମାନ କର ନାହିଁ। ମାୟାର ଆଘାତରୁ ସୁରକ୍ଷିତ ରହିବା ପାଇଁ ଅଶରୀର ହେବାର ଅଭ୍ୟାସ ନିଶ୍ଚିନ୍ତ କରିବାକୁ ହେବ। ବରଦାନ, ବାବାଙ୍କ ସମାନ ଦୟାଶୀଳ ହୋଇ ସମସ୍ତଙ୍କୁ କ୍ଷମା କରିବା ସହିତ ସ୍ନେହ ଦେଉଥିବା ମାଷ୍ଟର ଦାତା ହୁଅ। ଯେପରି ବାବାଙ୍କୁ ଦୟାଳୁ କୃପାଳୁ ବୋଲି କହିଥାନ୍ତି ସେହିପରି ତୁମେମାନେ ମଧ୍ୟ ମାଷ୍ଟର ଦୟାଳୁ ଅଟ। ଯେଉଁମାନେ ଦୟାଳୁ ଅଟନ୍ତି ସେଇମାନେ ହିଁ ଅନ୍ୟମାନଙ୍କର କଲ୍ୟାଣ କରିପାରିବେ, ଅକଲ୍ୟାଣ କରିବା ବାଲାଙ୍କୁ ମଧ୍ୟ କ୍ଷମା କରିପାରିବେ। ସେମାନେ ମାଷ୍ଟର ସ୍ନେହର ସାଗର ଅଟନ୍ତି, ତେଣୁ ସେମାନଙ୍କ ପାଖରେ ସ୍ନେହ ବ୍ୟତୀତ ଅନ୍ୟ କିଛି ବି ନଥାଏ। ବର୍ତ୍ତମାନ ସମୟରେ ସମ୍ପତ୍ତି ଠାରୁ ମଧ୍ୟ ସ୍ନେହ ଅଧିକ ଆବଶ୍ୟକ, ସେଥିପାଇଁ ମାଷ୍ଟର ଦାତା ହୋଇ ସମସ୍ତଙ୍କୁ ସ୍ନେହ ଦେଇଚାଲ, କେହି ବି ଖାଲି ହାତରେ ନ ଯାଆନ୍ତୁ। ସ୍ଲୋଗାନ, ଯଦି ତୀବ୍ର ପୁରୁଷାର୍ଥୀ ହେବାର ଇଚ୍ଛା ଅଛି ତେବେ ଇଚ୍ଛା ଥିଲେ ଉପାୟ ନିଶ୍ଚିନ୍ତ ମିଳିଥାଏ। ଆଚ୍ଛା ଓମ୍ ଶାନ୍ତି।